ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ମତଦାନ ହାର କମ୍ ଥିବା ରାଜ୍ୟଗୁଡ଼ିକ ସହ ଆଜି ଆଲୋଚନା କରିବେ ନିର୍ବାଚନ କମିଶନ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କ୍ରମାଗତ ସପ୍ତମ ଥର ପାଇଁ ରେପୋରେଟ୍ ଅପରିବର୍ତ୍ତିତ। ରାଜ୍ୟରେ ଦୁଇଜଣ ଏସ୍ପି ଓ ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ ଏବଂ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗର ସତର୍କ ସୂଚନା। ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ଏସ୍ଆର୍ସିଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି। ଦେଶରେ 11ଟି ରାଜ୍ୟର ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ମତଦାନ ହାର ଗତ 2019 ନିର୍ବାଚନରେ କମ୍ ରହିଥିବା ଯୋଗୁଁ ଭାରତର ନିର୍ବାଚନ କମିଶନ ମତଦାନ ହାର ବଢ଼ାଇବା ପାଇଁ ପଦକ୍ଷେପ ନେଇଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ପ୍ରୟାସ କରାଯାଉଛି। ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀମାନେ ମତଦାନ ହାର କମ୍ ଥିବା ରାଜ୍ୟଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କ ସହିତ ମତଦାନ ହାର ବଢ଼ାଇବା ପାଇଁ ଆଜି ଆଲୋଚନା କରିବେ। ସୂଚନାଯୋଗ୍ୟ, 11ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର 50ଟି ସଂସଦୀୟ କ୍ଷେତ୍ରରେ 2019 ମସିହାରେ କମ୍ ମତଦାନ ହାର ଥିଲା। ସେଥିମଧ୍ୟରୁ 17ଟି ମହାନଗର ନିଗମ ଅଞ୍ଚଳ ରହିଥିଲା। ଏହି ମହାନଗର ନିଗମ ଅଞ୍ଚଳଗୁଡ଼ିକରେ କମ୍ ସଂଖ୍ୟକ ଭୋଟର ଗତ ନିର୍ବାଚନରେ କମ୍ ମତଦାନ କରିଥିବାରୁ ମତଦାନ ହାରକୁ ବଢ଼ାଇବା ପାଇଁ ନିର୍ବାଚନ କମିଶନ ଏହି ପ୍ରୟାସ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ମୁଦ୍ରାନୀତି ସମୀକ୍ଷା କରିବା ଅବସରରେ ରେପୋ ରେଟ୍କୁ 6.5% ରଖାଯାଇଛି ବୋଲି ଘୋଷଣା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜିଡିପି ହାର 7% ଥିବାବେଳେ ସିପିଆଇ ମୁଦ୍ରାସ୍କୀତି 4.5% ରହିବ ବୋଲି ସେ କହିଛନ୍ତି। ଶ୍ରୀ ଦାସ କହିଛନ୍ତି, ଗତ ମାର୍ଚ୍ଚ 29 ତାରିଖ ସୁଦ୍ଧା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସର୍ବକାଳୀନ ସର୍ବୋଚ୍ଚ ସ୍ତର 645.6 ବିଲିୟନ୍ ଡଲାରରେ ପହଞ୍ଚିଛି। ରାଜ୍ୟରେ ଦୁଇଜଣ ଆରକ୍ଷୀ ଅଧୀକ୍ଷକ ଓ ଜଣେ ଡିସିପିଙ୍କୁ ନିର୍ବାଚନ କମିଶନ ନିଯୁକ୍ତି ଦେଇଛନ୍ତି। ଆଇପିଏସ୍ ଅଧିକାରୀ ପ୍ରକାଶ ଆର୍ଙ୍କୁ କଟକର ନୂଆ ଡିସିପି ଭାବେ ନିଯୁକ୍ତି ମିଳିଛି। ସେହିପରି ବ୍ରିଜେଶ ରାୟଙ୍କୁ ରାଉରକେଲା ଏବଂ ଡକ୍ଟର ଉମାଶଙ୍କର ଦାସଙ୍କୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ଗତ 2 ତାରିଖରେ ରାଜ୍ୟର 2 ଜିଲ୍ଲାପାଳ ଓ 5 ଆରକ୍ଷୀ ଅଧୀକ୍ଷକ ଓ ଜଣେ ଆଇଜିଙ୍କୁ ନିର୍ବାଚନ ଦାୟିତ୍ୱରୁ ତୁରନ୍ତ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ 2ଟି ପର୍ଯ୍ୟାୟରେ ଆସନ୍ତା ମେ ମାସ 13 ଓ 20 ତାରିଖରେ ଜିଲ୍ଲାର 13ଟି ବିଧାନସଭା ଆସନ ସହିତ ବ୍ରହ୍ମପୁର ଓ ଆସ୍କା ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଜିଲ୍ଲାରେ 29,71,237 ଜଣ ମତଦାତା ରହିଛନ୍ତି। ସେଥିମଧ୍ୟରୁ 15,31,660 ଜଣ ପୁରୁଷ ମତଦାତା, 14,48,286 ଜଣ ମହିଳା ମତଦାତା, ତୃତୀୟ ଲିଙ୍ଗ 281 ଜଣ ଓ 65,080 ଜଣ ନୂତନ ଯୁବ ଭୋଟର ରହିଛନ୍ତି। ମତଦାନ ପାଇଁ 3,077 ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି। 424 ସଖୀ ମତଦାନ କେନ୍ଦ୍ର, 26 ମହିଳା ଲିଡ୍ ବୁଥ, 49 ଯୁବ ବୁଥ ଏବଂ 13 ଦିବ୍ୟାଙ୍ଗମାନଙ୍କ ପାଇଁ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ଆମ ଗଞ୍ଜାମ ସମ୍ଭାଦଦାତା ବିଭୂତିଭୂଷଣ ତ୍ରିପାଠୀଙ୍କ ରିପୋର୍ଟ।
ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ନିର୍ବାଚନ ଆଚରଣ ବିଧି କଡ଼ାକଡ଼ି ପାଳନ ଲାଗି ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରାର୍ଥୀ ଡିଜିଟାଲ ଆପ୍ ସୁବିଧା ଜରିଆରେ ପ୍ରାର୍ଥୀପତ୍ର ଦାଖଲ ସମ୍ବନ୍ଧିତ ସମସ୍ତ ତଥ୍ୟ ପାଇପାରୁଛନ୍ତି। 85 ବର୍ଷରୁ ଉର୍ଦ୍ଧ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଘରେ ରହି ମତଦାନ କରିବା ବ୍ୟବସ୍ଥା ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗ୍ରହଣ କାର୍ଯ୍ୟରେ 22,152 ଜଣ ପୁଲିଂ ଅଫିସରଙ୍କୁ ନିଯୁକ୍ତି କରାଯାଇଛି। ଏହା ସହିତ ନିର୍ବାଚନକୁ ସଠିକ୍ ପରିଚାଳନା ପାଇଁ 43 ଫ୍ଲାଇଂ ସ୍କ୍ୱାର୍ଡ, 43 ଷ୍ଟ୍ରାଇକିଂ, 39 ଭିଡ଼ିଓ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି। ଗଞ୍ଜାମରୁ ବିଭୂତିଭୂଷଣ ତ୍ରିପାଠୀ, ଆକାଶବାଣୀ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଗାମୀ ନିର୍ବାଚନକୁ ମୁକ୍ତ, ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଞ୍ଜନ କୁମାର ଦାସ ଗୁରୁତ୍ୱ ଆରୋପ କରିଛନ୍ତି। ନୟାଗଡ଼ ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ସହ ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯଥାର୍ଥ କାରଣ ନଥାଇ ମେଡିକାଲ ସାର୍ଟିଫିକେଟ୍ର ସାହାଯ୍ୟ ବା ବିଶିଷ୍ଟ ବ୍ୟକ୍ତିଙ୍କ ସୁପାରିଶ ଆଧାରରେ ନିର୍ବାଚନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ୱଧାଦେବ ସିଂଙ୍କୁ ପରାମର୍ଶ ଦେଇଥିଲେ। ପୋଲିସ ଫ୍ଲାଗ୍ ମାର୍ଚ୍ଚ, ପେଣ୍ଡିଂ ୱାରେଣ୍ଟି, ବଧୁଙ୍କ ଲାଇସେନ୍ସ ଇତ୍ୟାଦି ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉପସ୍ଥିତ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ସମୟରେ ମାଦକ ଦ୍ରବ୍ୟର ଚୋରାଚାଲାଣ ରୋକିବା ପାଇଁ ସେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୋଲିଂ ପାର୍ଟି ଡେସ୍ପାଚ୍ ସେଣ୍ଟର, ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ର, କାଉଣ୍ଟିଂ ସେଣ୍ଟରଗୁଡ଼ିକରେ ଆବଶ୍ୟକୀୟ ଭିଭିଭୂମି ସୁଦୃଢ଼ କରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାନସିକ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ ଟୋଲ୍ ଫ୍ରି ନମ୍ଘର ଉପଲବ୍ଧ କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସମସ୍ତ କଲେଜର ନୀତିକୁ ଏକ ମାର୍ଗଦର୍ଶିକାରେ ଉଲ୍ଲେଖ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟେଲିମାନସ ମାନସିକ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ କାର୍ଯ୍ୟକାରୀ ହେବାଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ କରାଯାଇଛି। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିବା ଲୋକଙ୍କୁ 24 ଘଣ୍ଟିଆ ସହାୟତା ପ୍ରଦାନ କରିବା ଏହି ଟେଲି ମାନସ ସେବାର ଲକ୍ଷ୍ୟ। ତେଣୁ ଏହାକୁ ବ୍ୟାପକ ପ୍ରଚାର କରିବାକୁ ଆୟୋଗ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଛନ୍ତି। ଭଦ୍ରକ ଜିଲ୍ଲାରେ ଶ୍ରୀରାମନବମୀ ପାଳନ ପାଇଁ ନିର୍ବାଚନ ଆଚରଣବିଧି ଅନୁପାଳନ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଦର୍ଶ ଆଚରଣବିଧି ପାଳନ କରିବା, ପାନୀୟ ଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍, ପୁଲିସ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାର ଗତକାଲି ସମୀକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏନ୍ଡିଏମ୍ଏ ବରିଷ୍ଠ ଅଧିକାରୀମାନେ ଓଡ଼ିଶା ସମେତ 10ଟି ରାଜ୍ୟର ଅଧିକାରୀଙ୍କ ସହ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ରାଜ୍ୟର ଅତିରିକ୍ତ ରିଲିଫ୍ କମିଶନର ପଦ୍ମନାଭ ବେହେରାଙ୍କ ସମେତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓଜମାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ସମୀକ୍ଷା ବୈଠକରେ ଗ୍ରୀଷ୍ମ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏନ୍ଡିଏମ୍ର ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା। ବୈଠକରେ ଏନ୍ଡିଏମ୍ ପକ୍ଷରୁ ଆଗୁଆ ସତର୍କ ସୂଚନା କିପରି ଲୋକଙ୍କ ପାଖରେ ପହଞ୍ଚପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ସକାଳ 11:30 ସୁଦ୍ଧା 11ଟି ସହରର ତାପମାତ୍ରା 30 ଡିଗ୍ରୀ ଅତିକ୍ରମ କରିଛି। ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା 39.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ 39.2 ଡିଗ୍ରୀ, ବାଲେଶ୍ୱର ଓ ଝାରସୁଗୁଡ଼ାରେ 38 ଡିଗ୍ରୀ, ରାଉରକେଲାରେ 37.8 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। ତେବେ ଆସନ୍ତା ଶନିବାର ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, କଟକ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ମାଲକାନଗିରି, ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। ସେହିପରି ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ ଓ ଭଦ୍ରକ ଜିଲ୍ଲାରେ ଉଷ୍ମତାତି ଅନୁଭୂତ ହେବା ନେଇ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାର 1-2 ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ପଦକ୍ଷେପ ନେବାକୁ ଅତିରିକ୍ତ ରିଲିଫ୍ କମିଶନର ପଦ୍ମନାଭ ବେହେରା ରାଜ୍ୟର 5ଟି ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାର ଅନୁପାଳନ କରିବା ପାଇଁ ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ 18 ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ଯକ୍ଷ୍ମା ରୋଗର ଉପଚାର ପାଇଁ ବିସିଜି ଟିକା ଦିଆଯିବ। ପୂର୍ବରୁ ଶିଶୁମାନଙ୍କୁ ଯକ୍ଷ୍ମା ନିରାକରଣ ଅଭିଯାନରେ ବିସିଜି ଟିକା ଦିଆଯାଉଛି। ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ରାଜ୍ୟର 30 ଜିଲ୍ଲାରୁ 15 ଜିଲ୍ଲାରେ 18 ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନଙ୍କୁ ବିସିଜି ଟିକା ଦେବା ପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ତାଲିମ ଦିଆଯାଉଛି। ମତଦାନ ହାର କମ୍ ଥିବା ରାଜ୍ୟଗୁଡ଼ିକ ସହ ଆଜି ଆଲୋଚନା କରିବେ ନିର୍ବାଚନ କମିଶନ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କ୍ରମାଗତ 7ମ ଥର ପାଇଁ ରେପୋରେଟ୍ ଅପରିବର୍ତ୍ତିତ ରହିଲା। ରାଜ୍ୟରେ 2 ଜଣ ଏସ୍ପି ଓ ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ ଏବଂ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।